ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনাই আজির এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপন প্রভু যীশু বিষয়ে অধিক জাঁয়া নিমন্তে আগ্রহী থাকার আমি বিশেষ খুশি আপনার নিমন্তে প্রার্থনা করুছু। আদি আপনার ପ୍ରାର୍ଥନାର କୌଣସି ବିଷୟ ଥାଏ କିମ୍ବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବୁ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କୁ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ସେହି ପୁରାତନ ନିୟମର ଏଜ୍ରା ପୁସ୍ତକ ତହିଁର 7 ଓ 8 ପର୍ବ ଦୁଇଟିକୁ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି, ଏଜ୍ରାଙ୍କ ଅଧୀନରେ ଇସ୍ରାଏଲ୍ର ପ୍ରତିଜ୍ଞାତ ଦେଶକୁ ପ୍ରତ୍ୟାବର୍ତ୍ତନ। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏଥିପୂର୍ବରୁ ଆମେ ସରୁବାବିଲ୍ଙ୍କ ଅଧୀନତ୍ୱରେ ଇସ୍ରାଏଲ୍ ଅର୍ଥାତ୍ ଜିହୁଦା ଓ ବିନ୍ୟାମିନ୍ ଗୋଷ୍ଠୀ ବାବିଲୋନ୍ ନିର୍ବାସିତରୁ ନିଜର ପ୍ରତିଜ୍ଞାତ ଦେଶକୁ ଅର୍ଥାତ୍ ପାଲେଷ୍ଟାଇନ୍ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ସେହି ସମୟରେ ପ୍ରାୟ ପଚାଶ ହଜାର ଲୋକ ବାବିଲୋନରୁ ଜେରୁସାଲମକୁ ଫେରିଥିଲେ। ଜୁଇଦୀମାନେ ସେହି ବାବିଲୋନକୁ ନିର୍ବାଚିତ ହେବାର କାରଣ ହେଉଛି ଯେ ସେମାନେ ବାରମ୍ବାର ପ୍ରତିମା ପୂଜାରେ ପତିତ ହେଲେ। ଆହୁରି ମଧ୍ୟ ସେମାନେ ମୂଷାଙ୍କ ବ୍ୟବସ୍ଥା ଅନୁଯାୟୀ ଭୂମିର ବିଶ୍ରାମ ବର୍ଷ ପାଳନ କରିନଥିଲେ। ତେଣୁକରି ଈଶ୍ୱର ସେମାନଙ୍କୁ ସେହି ବାବିଲୋନକୁ ସତୁରୀ ବର୍ଷ ପର୍ଯ୍ୟନ୍ତ ନିର୍ବାଚିତ କରାଇଲେ, ଯେପରି ଭୂମି ବିଶ୍ରାମ ପାଇବ ଓ ସେମାନେ ମଧ୍ୟ ଉପଯୁକ୍ତ ଶିକ୍ଷା ଓ ଚେତନା ପାଇବେ। ସେହି ସତୁରୀ ବର୍ଷ ଭୂମି ବିଶ୍ରାମ କରିବା ପରେ ଈଶ୍ୱର ପୁନର୍ବାର ସେମାନଙ୍କୁ ସେହି ବାବିଲୋନରୁ ସେମାନଙ୍କର ପ୍ରତିଜ୍ଞାତ ଦେଶକୁ ଫେରାଇ ଆଣିଲେ। ଏହାପରେ ବାବିଲୋନରେ ନିର୍ବାସିତ ହୋଇ ରହିଥିବା ସେହି ଅବଶିଷ୍ଟ ଜୁହୁଦୀମାନଙ୍କ ମଧ୍ୟରେ ଆଉ ଏକ ଆତ୍ମିକ ଜାଗରଣ ଦେଖାଦେଇଥିଲା ଓ ସେମାନେ ଏଜ୍ରାଙ୍କ ତତ୍ତ୍ୱାବଧାନରେ ସେମାନଙ୍କର ପ୍ରତିଜ୍ଞାତ ଦେଶ ଜେରୁସାଲମକୁ ଫେରିଥିଲେ। ତେବେ ଏଜ୍ରା ଯଦିଓ ଏହି ପୁସ୍ତକର ଲେଖକ, ମାତ୍ର ଏପର୍ଯ୍ୟନ୍ତ ଆମେ ତାହାଙ୍କର ପରିଚୟ ପାଇପାରିନାହୁଁ। ମାତ୍ର ଏହିଠାରୁ ଆମେ ତାହାଙ୍କର ମହାନ ତଥା ଚମତ୍କାର କାର୍ଯ୍ୟକୁ ଲକ୍ଷ୍ୟ କରିବାକୁ ପାରିବା। ସାତ ଓ ଆଠ ପର୍ବରେ ଏଜ୍ରାଙ୍କର ତତ୍ତ୍ୱାବଧାନରେ ଜୁହୁଦୀମାନେ ଜେରୁସାଲମକୁ ଫେରିବାର ବିଷୟ ପ୍ରକାଶ କରାଯାଇଅଛି ଓ ଏହାପରେ ନଅ ଓ ଦଶ ପର୍ବରେ ଏଜ୍ରାଙ୍କ ତତ୍ତ୍ୱାବଧାନରେ ଆତ୍ମିକ ଜାଗରଣ ଓ ସଂସ୍କାରମୂଳକ କାର୍ଯ୍ୟ ବିଷୟ ନେଇ ପ୍ରକାଶ କରାଯାଇଅଛି। ଏହି ବିଷୟ ମଧ୍ୟ ଆମେ ନିହେମିଆଙ୍କ ପୁସ୍ତକରେ ଲକ୍ଷ୍ୟ କରିବାକୁ ପାରିବା। ତେବେ ଏଜ୍ରା ପୁସ୍ତକ ସାତ ପର୍ବର ପ୍ରଥମ ପାଞ୍ଚ ପଦରେ ଏହିପରି ଲେଖା ଅଛି, ଏହିସବୁ ଘଟଣା ଉତ୍ତାରେ ପାରସ୍ୟ ରାଜ ଅର୍ଥକ୍ଷସ୍ତର ଅଧିକାର ସମୟରେ ସରାୟର ପୁତ୍ର ଏଜ୍ରା ବାବିଲରୁ ଯାତ୍ରା କଲା। ଉକ୍ତ ସରାୟ ଅସରିୟର ସନ୍ତାନ, ଅସରିୟ ହିଲ୍କିଅର ସନ୍ତାନ, ହିଲ୍କିଅ ସଲୁମର ସନ୍ତାନ, ସଲୁମ ସାଦକର ସନ୍ତାନ, ସାଦକ ଅହିଟୁବର ସନ୍ତାନ, ଅହିଟୁବ ଅମରିୟର ସନ୍ତାନ, ଅମରିୟ ଅସରିୟର ସନ୍ତାନ, ଅସରିୟ ମରାୟତର ସନ୍ତାନ, ମରାୟତ ସରହିୟର ସନ୍ତାନ, ସରହିୟ ଉସିର ସନ୍ତାନ, ଉସି ବୁକିର ସନ୍ତାନ, ବୁକି ଅବିଶୁୟର ସନ୍ତାନ, ଅବିଶୁୟ ପିନହସର ସନ୍ତାନ, ପିନହସ ଇଲିଆସରର ସନ୍ତାନ, ଇଲିଆସର ପ୍ରଧାନ ଯାଜକ ହାରଣଙ୍କର ପୁତ୍ର। ଏଠାରେ ଆମେ ଏଜ୍ରାଙ୍କର ପ୍ରକୃତ ପରିଚୟ ପାଉଅଛୁ। ସେ କିଏ? ଏଜ୍ରା ପିନହସର ବଂଶଧର ଥିଲେ ଓ ସେ ହାରଣଙ୍କର ନାତି ଥିଲେ। ତେଣୁକରି ସେ ଯାଜକୀୟ ପରିବାର ମଧ୍ୟରୁ ଆସିଥିଲେ ଓ ଯାଜକୀୟ ବଂଶଧର ଥିଲେ। ଯଦି ସେହି ଜେରୁସାଲମରେ ମନ୍ଦିର ରହିଥାନ୍ତା, ତାହେଲେ ସେ ବୋଧହୁଏ ସେହି ମନ୍ଦିରରେ ଯାଜକୀୟ କାର୍ଯ୍ୟ ସମ୍ପାଦନ କରିଥାନ୍ତେ ଓ ମହାଯାଜକ ହୋଇଥାନ୍ତେ। ମାତ୍ର ସେହି ସମୟରେ ଜେରୁସାଲମରେ ମନ୍ଦିର ନଥିଲା, ଏହା ବିନଷ୍ଟ ହୋଇ ଅଗ୍ନିରେ ଦଗ୍ଧ ହୋଇଥିଲା। ପ୍ରକୃତରେ ଏଜ୍ରା ସେହି ପ୍ରଥମ ଦଳର ଜିହୁଦୀମାନଙ୍କ ସହିତ ଜେରୁସାଲମକୁ ଫେରିଆସିବା ନିମନ୍ତେ ଇଚ୍ଛା କରିନଥିଲେ, କାରଣ ତାଙ୍କ ନିମନ୍ତେ ସେତେବେଳେ ଜେରୁସାଲମରେ ବୋଧହୁଏ ସ୍ଥାନ ନଥିଲା। ମାତ୍ର ପ୍ରକୃତରେ ଯେଉଁମାନେ ସେହି ବାବିଲୋନରେ ରହିଯାଇଥିଲେ ସେମାନଙ୍କ ନିକଟରେ ସେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଥିଲେ, କିନ୍ତୁ ବର୍ତ୍ତମାନ ପ୍ରାୟ ଦୁଇ ହଜାର ଜିହୁଦୀ ଏଜ୍ରାଙ୍କ ତତ୍ତ୍ୱାବଧାନରେ ଜେରୁସାଲମକୁ ଫେରିବାକୁ ଯାଉଅଛନ୍ତି, କାରଣ ବର୍ତ୍ତମାନ ସେହି ମନ୍ଦିରଟି ପୁନର୍ନିର୍ମିତ ହୋଇସାରିଛି ଓ ଏଜ୍ରାଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ ହୋଇସାରିଛି। ତାଙ୍କର ପ୍ରଚାର କାର୍ଯ୍ୟ ନିମନ୍ତେ ସେ ଜଣେ ଉତ୍ତମ ବାଇବଲ ଶିକ୍ଷକ ଥିଲେ। ଏଠାରେ ଆମେ ପିନହସ୍କ ପରିଚୟ ପାଉଅଛୁ, ଯେ କି ଇଲିଆସରର ସନ୍ତାନ ଓ ହାରଣଙ୍କର ନାତି ଥିଲେ। ଏହି ପିନହସ୍ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ସେହି ସମୟର ଘଟଣା ମଧ୍ୟରେ ସ୍ଥାନ ପାଇଥିଲେ, ଯେଉଁ ସମୟରେ କି ଇସ୍ରାଏଲ ମଧ୍ୟରେ ପ୍ରତିମା ପୂଜା ରୂପକ ପାପ ଦେଖାଦେଇଥିଲା ଓ ସେମାନେ ମହାମାରୀରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଆଉ ସେହି ସମୟରେ ପିନହସର ଉତ୍ତମ ପଦକ୍ଷେପ ସେହି ମହାମାରୀକୁ ନିବୃତ୍ତ କରିଥିଲା। ଆପଣଙ୍କର ମନେଥିବ, ଯେତେବେଳେ ସେହି ବିଲିୟମ ଭାଓବାଦୀ ଇସ୍ରାଏଲ ଲୋକମାନଙ୍କ ଉପରେ ଅଭିଶାପ ବର୍ତ୍ତାଇବାରୁ ବଞ୍ଚିତ ହେଲେ, ସେତେବେଳେ ସେ ମୟାବର ରାଜା ବାଲାକକୁ ଇସ୍ରାଏଲ ବଂଶ ସହିତ ବିବାହ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଶିଖାଇଲେ, ଯେପରି ଇସ୍ରାଏଲ ବଂଶ ମଧ୍ୟରେ ପାପ ପ୍ରବେଶ କରିବା ଦ୍ୱାରା ଓ ସମସ୍ତ ପ୍ରକାର ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ୟ ଘଟିବା ଦ୍ୱାରା ସେମାନେ ଈଶ୍ୱରଙ୍କ ଆଶୀର୍ବାଦରୁ ବଞ୍ଚିତ ହେବେ। ଗଣନା ପଚିଶ ପର୍ବର ସାତ ପଦରୁ ଏଗାର ପଦ ମଧ୍ୟରେ ଲେଖା ଅଛି ଯେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ପୁରୁଷ ଏକ ମିଦିଓନିଆ ସ୍ତ୍ରୀକୁ ଗ୍ରହଣ କଲା। ଯେତେବେଳେ ଜିହୁଦୀମାନେ ବିଜାତୀୟ ସ୍ତ୍ରୀମାନଙ୍କୁ ଗ୍ରହଣ କରି ବିବାହ କଲେ, ସେମାନେ ସେହି ବିଜାତୀୟ ଦେବତାମାନଙ୍କର ପଶ୍ଚାଦଗାମୀ ହୋଇ ସେମାନଙ୍କୁ ପୂଜା କଲେ। ତେଣୁକରି ମହାମାରୀ ଦ୍ୱାରା ଈଶ୍ୱର ସେମାନଙ୍କର ବିଚାର କଲେ। ପିନହସ୍ ସେହି ପୁରୁଷ ଓ ସ୍ତ୍ରୀକୁ ବଦ୍ଧ କରିବା ଦ୍ୱାରା ମହାମାରୀ ନିବୃତ ହେଲା। ଅନେକଙ୍କ ଜୀବନକୁ ରକ୍ଷା କରିବା ନିମନ୍ତେ ଏହି ଦୁଇ ଜଣଙ୍କୁ ବଦ୍ଧ କରିବା ଉଚିତ ଥିଲା। ତେଣୁ ପିନହସର ଏ ପ୍ରକାର କାର୍ଯ୍ୟର ପୁରସ୍କାର ସ୍ୱରୂପେ ଈଶ୍ୱର ପ୍ରତିଜ୍ଞା କରି କହିଥିଲେ ଯେ ସେହି ଯାଜକୀୟ ପଦ ତାହାର ପରିବାର ମଧ୍ୟରେ ସଦାସର୍ବଦା ସ୍ଥିର ହୋଇ ରହିବ। ଆଉ ତହିଁର ସଫଳତା ଆମେ ଏଜ୍ରାଙ୍କ ଜୀବନ ଦେଇ ଲକ୍ଷ୍ୟ କରୁଅଛୁ। ଏଜ୍ରା ସେହି ପିନହସର ବଂଶଧର ଥିଲେ। ଏଠାରେ ମୁଁ ବର୍ତ୍ତମାନର ସମୟକୁ ନେଇ କେତୋଟି ଶବ୍ଦ ପ୍ରକାଶ କରିବାକୁ ଚାହେଁ, ଯାହାକି ଆମମାନଙ୍କ ଜୀବନ ନିମନ୍ତେ ଶିକ୍ଷଣୀୟ। ବର୍ତ୍ତମାନ ଆପଣ ଦେଖିବେ, ଅନେକ ଶାସନକର୍ତ୍ତାମାନେ ବା ଶାସକମାନେ ମୃତ୍ୟୁଦଣ୍ଡକୁ ଅତି ନିଷ୍ଠୁରତା ବା ଅସାମାଜିକ ବିଷୟ ବୋଲି କହନ୍ତି ଓ ଏହାକୁ ଉଠାଇ ଦେବା ନିମନ୍ତେ କହନ୍ତି। ମାତ୍ର ଏହି ମୃତ୍ୟୁଦଣ୍ଡର ବାସ୍ତବ ଉଦ୍ଦେଶ୍ୟ ତାହା ନୁହେଁ। ମାତ୍ର ଏହିପରି ମୃତ୍ୟୁଦଣ୍ଡ ଦ୍ୱାରା ଅନେକଙ୍କର ଜୀବନ ରକ୍ଷା ହୁଏ ଓ ଅରାଜକତାର ଅବସାନ ଘଟେ। ଯେତେବେଳେ ଜଣେ ଦୋଷୀ ତାହାର ଦୋଷ ନିମନ୍ତେ ମୃତ୍ୟୁଦଣ୍ଡ ପାଏ ନାହିଁ, ତାହେଲେ ଶହ ଶହ ଲୋକ ସେହିପରି ଅପରାଧ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜି ଆମମାନେ ନିରାପଦରେ ବାସ କରିପାରୁନାହୁଁ। ନରହତ୍ୟା ଓ ବ୍ୟଭିଚାରର ମାତ୍ରାଧିକ ହେତୁ ଝିଅବୋହୂମାନେ ସେମାନଙ୍କର ସ୍ୱାଧୀନତାକୁ ହରାଇ ବସିଛନ୍ତି। କିନ୍ତୁ କାହିଁକି ଏହିପରି ଘଟୁଅଛି? ଯେହେତୁ ମୃତ୍ୟୁଦଣ୍ଡ ଉଠିଯାଇଛି, ଉପଯୁକ୍ତ ନ୍ୟାୟ ବିଚାରରେ କୋହଳତା ଦେଖାଯାଇଛି। କିନ୍ତୁ ଯଦି ମୃତ୍ୟୁଦଣ୍ଡ ଦିଆଯାଆନ୍ତା, ତାହେଲେ ନିଶ୍ଚିତ ଭାବେ ଏହି ଦେଶରୁ ଅପରାଧର ଦୂରୀକରଣ ହୋଇପାରନ୍ତା। ଦେଖନ୍ତୁ, ସେହି କାରଣରୁ ସେହି ମିଦିଓନିଆ ସ୍ତ୍ରୀ ଓ ଇସ୍ରାଏଲର ସେହି ପୁରୁଷ ହତ ହେଲେ। ଆଉ ଏହି ଦୁଇ ଜଣଙ୍କର ମୃତ୍ୟୁଦଣ୍ଡ ହେତୁ ସମଗ୍ର ଇସ୍ରାଏଲ ସମାଜ ମଧ୍ୟରୁ ସେହି ଅପରାଧର ଦୂରୀକରଣ ଘଟିଲା ଓ ସେମାନେ ଏହିପରି ପାପ କରିବା ନିମନ୍ତେ ଭୟ ପାଇଲେ ଓ ସେମାନେ ସମସ୍ତେ ତହିଁରୁ ଉଦ୍ଧାର ପାଇଲେ। ତେଣୁ ଆଜି ଯଦି ଆମେ ଆମର ଦେଶ ମଧ୍ୟରୁ ଅପରାଧର ଦୂରୀକରଣ ଚାହୁଁ, ଜୀବନର ନିରାପତ୍ତା ଚାହୁଁ, ସମାଜର ଉନ୍ନତି ଚାହୁଁ, ତାହେଲେ ପୁନର୍ବାର ମୃତ୍ୟୁଦଣ୍ଡ ଦିଆଯିବାର ନିୟମ ପ୍ରଣୟନ କରିବା ନିତାନ୍ତ ଆବଶ୍ୟକ। ତାହେଲେ ଆମେ ଗୋଟିଏ ଜୀବନକୁ ହରାଇ କୋଟିଏ ଜୀବନକୁ ରକ୍ଷା କରିପାରିବା। ବାସ୍ତବରେ ପିନହସର କାର୍ଯ୍ୟ ଅତି ଉଲ୍ଲେଖନୀୟ ଥିଲା, କାରଣ ଈଶ୍ୱର ସେହି ଦୁଇଟି ଜୀବନକୁ ହରାଇବା ପରିବର୍ତ୍ତେ ସମଗ୍ର ଇସ୍ରାଏଲ ସମାଜକୁ ବିନାଶରୁ ଉଦ୍ଧାର କରିବା ନିମନ୍ତେ ଚାହିଁଥିଲେ। ଏଠାରେ ମଧ୍ୟ ଆମେ ଏଜ୍ରାଙ୍କୁ ଦେଖୁଅଛୁ ଯେ କି ସେହି ପିନହସର ବଂଶଧର ଥିଲେ। ସାତପର୍ବର ଛଅ ପଦରେ ଲେଖା ଅଛି, ଏହି ଏଜ୍ରା ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ପ୍ରଦତ୍ତ ମୋସା ବ୍ୟବସ୍ଥାରେ ନିପୁଣ ଅଧ୍ୟାପକ ଥିଲା, ପୁଣି ତାହା ପ୍ରତି ତାହାର ପରମେଶ୍ୱର ସଦାପ୍ରଭୁଙ୍କ ହସ୍ତର ସହାୟତା ପ୍ରମାଣେ ରାଜା ତାହାର ସମସ୍ତ ପ୍ରାର୍ଥିତ ବିଷୟ ତାହାକୁ ପ୍ରଦାନ କଲା। ଦେଖନ୍ତୁ, ଏଜ୍ରା ମୋସାଙ୍କ ବ୍ୟବସ୍ଥାରେ ଜଣେ ନିପୁଣ ଅଧ୍ୟାପକ ଥିଲେ, ଯେହେତୁ ସେ ସେହି ଯାଜକୀୟ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସମର୍ଥ ନଥିଲେ। ତେଣୁକରି ସେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ସମୟ ଅତିବାହିତ କରୁଥିଲେ। ଆଉ ବର୍ତ୍ତମାନ ସେ ସେହିସବୁ ଶିକ୍ଷାକୁ ପ୍ରୟୋଗ କରିବାକୁ ଯାଉଅଛନ୍ତି। ଆପଣ ଦେଖିବାକୁ ପାରିବେ ଯେ ସେ ବାରମ୍ବାର ଜଣେ ନିପୁଣ ଅଧ୍ୟାପକ ବୋଲି ପରିଚିତ ହୋଇଅଛନ୍ତି। ଏଜ୍ରା ସାତ ପର୍ବର ଏକୋଇଶ ପଦରେ ମଧ୍ୟ ଏହିପରି ଲେଖା ଅଛି, ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ ଏଜ୍ରା ଯାଜକ। ଏହାର ଅର୍ଥ ସେ ସେହି ବେବିଲୋନ ତଥା ତହିଁର ରାଜାଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟର ଅଧ୍ୟାପକ ଭାବେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ। ସେ ଈଶ୍ୱରଙ୍କ ବାକ୍ୟର ଜଣେ ଶିକ୍ଷକ ଥିଲେ। ସାତପଦରେ ଲେଖା ଅଛି, ଆଉ ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଇସ୍ରାଏଲ ସନ୍ତାନମାନଙ୍କର ଓ ଯାଜକମାନଙ୍କର ଓ ଲେବିୟମାନଙ୍କର କେତେକ ଜଣ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥିନୀୟମାନେ ଜେରୁସାଲମକୁ ଗଲେ। ସେହି ବାବିଲୋନରେ ଜିହୁଦୀମାନଙ୍କ ମଧ୍ୟରେ ଆଉ ଏକ ଆତ୍ମିକ ଜାଗରଣ ଦେଖାଯାଇଥିଲା ଓ ଏହି ସମୟରେ ପ୍ରାୟ 2000 ଲୋକ ସେହି ପ୍ରତିଜ୍ଞାତ ଦେଶକୁ
ଅର୍ଥାତ୍ ପାଲେଷ୍ଟାଇନ୍କୁ ଫେରିଯିବାକୁ ଚାହିଁଥିଲେ। 8-9 ପଦରେ ଲେଖା ଅଛି, ଆଉ ଏଜ୍ରା ପଞ୍ଚମ ମାସରେ ଅର୍ଥାତ୍ ରାଜାର ସେହି ସପ୍ତମ ବର୍ଷରେ ଜେରୁସାଲାମରେ ଉପସ୍ଥିତ ହେଲା, କାରଣ ସେ ପ୍ରଥମ ମାସର ପ୍ରଥମ ଦିନ ବାବିଲରୁ ଯାତ୍ରା ଆରମ୍ଭ କଲା। ପୁଣି ତାହା ପ୍ରତି ପରମେଶ୍ୱରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ସେ ପଞ୍ଚମ ମାସର ପ୍ରଥମ ଦିନରେ ଜେରୁସାଲାମରେ ଉପସ୍ଥିତ ହେଲା। ସେମାନେ ଅର୍ତ୍ତକ୍ଷସ୍ତ ରାଜାର ସପ୍ତମ ବର୍ଷରେ ଜେରୁସାଲାମକୁ ଫେରିଲେ। ସେହି ଯାତ୍ରା କରିବା ନିମନ୍ତେ ସେମାନଙ୍କୁ ପ୍ରାୟ 5 ମାସ ଲାଗିଥିଲା, କାରଣ ସେମାନଙ୍କୁ ପାଦଗତିରେ ଫେରିବାକୁ ପଡ଼ିଥିଲା ଓ ଏହା ଅତି ଦୀର୍ଘ ପଥର ଯାତ୍ରା ଥିଲା। 10 ପଦରେ ଲେଖା ଅଛି, ଯେଣୁ ଏଜ୍ରା ସଦାପ୍ରଭୁଙ୍କ ବ୍ୟବସ୍ଥା ଅନୁସନ୍ଧାନ ଓ ପାଳନ କରିବାକୁ ପୁଣି ଇସ୍ରାଏଲ୍ ମଧ୍ୟରେ ବିଧି ଓ ଶାସନ ଶିକ୍ଷା ଦେବାକୁ ଆପଣା ମନ ନିବେଶ କରିଥିଲା। ଏଜ୍ରା ସେହିଦିନ ନିମନ୍ତେ ନିଜର ହୃଦୟକୁ ପ୍ରସ୍ତୁତ କରିଥିଲେ ଯେଉଁଦିନ କି ସେ ନିଜର ପ୍ରତିଜ୍ଞାତ ଦେଶକୁ ଫେରିଯିବେ। ସେ ଜାଣିଥିଲେ ଯେ ସେହିଦିନ ଆସୁଅଛି, କାରଣ ସେ ଈଶ୍ୱରଙ୍କ ଉପରେ ନିର୍ଭର କରିଥିଲେ। ତେଣୁକରି ସେ ତାହାଙ୍କର ହୃଦୟକୁ ଏଥିନିମନ୍ତେ ପ୍ରସ୍ତୁତ କଲେ ଓ ମୋସାଙ୍କ ବ୍ୟବସ୍ଥା ପୁସ୍ତକକୁ ଅଧ୍ୟୟନ କଲେ, ଯାହାକି ପବିତ୍ର ବାଇବଲର ପ୍ରଥମ 5 ପୁସ୍ତକ ଓ ଏଥିସହିତ ଜିଓସିଓଙ୍କ ପୁସ୍ତକ ଯାହାକି ସେହି ସମୟରେ ରହିଥିଲା। ଅନେକ ବିଶ୍ୱାସ କରନ୍ତି ଯେ ଏଜ୍ରା ପ୍ରଥମ ଓ ଦ୍ୱିତୀୟ ବଂଶାବଳୀ ପୁସ୍ତକ 2 ଲେଖିଥିଲେ। ଏଜ୍ରା କେବଳ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିନଥିଲେ, ସେ ମଧ୍ୟ ତଦନୁଯାୟୀ କାର୍ଯ୍ୟ କଲେ। ଏହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ତଦନୁଯାୟୀ କାର୍ଯ୍ୟ କରିବା ଉଚିତ। ଏଜ୍ରା ମଧ୍ୟ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେବାକୁ ଚାହିଁଲେ। ଈଶ୍ୱରଙ୍କ ଲୋକମାନେ ଯେପରି ଈଶ୍ୱରଙ୍କ ବିଧିବିଧାନ ଓ ତାହାଙ୍କର ଶାସନକୁ ଜାଣିବେ, ଏହା ସେ ଚାହୁଁଥିଲେ। 11-13 ପଦ ମଧ୍ୟରେ ଲେଖା ଅଛି, ଅର୍ତ୍ତକ୍ଷସ୍ତ ରାଜା ଅଧ୍ୟାପକ ଏଜ୍ରା ଯାଜକକୁ ଅର୍ଥାତ୍ ସଦାପ୍ରଭୁଙ୍କ ଆଜ୍ଞା ବାକ୍ୟର ଓ ଇସ୍ରାଏଲ୍ ପ୍ରତି ତାହାଙ୍କ ବିଧିର ଅଧ୍ୟାପକକୁ ଯେଉଁ ପତ୍ର ଦେଇଥିଲା ତହିଁର ଅନୁଲିପି ଏହି, ଯଥା ରାଜାଧିରାଜ ଅର୍ତ୍ତକ୍ଷସ୍ତ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ବ୍ୟବସ୍ଥାଧ୍ୟାପକ ସିଦ୍ଧ ଇତ୍ୟାଦି ଏଜ୍ରା ଯାଜକ ପ୍ରତି ମୁଁ ଆଜ୍ଞା କରୁଅଛି ଯେ ମୋ ରାଜ୍ୟସ୍ଥିତ ଇସ୍ରାଏଲ୍ ମଧ୍ୟରୁ ଯେତେ ଲୋକ ପୁଣି ସେମାନଙ୍କର ଯାଜକ ଓ ଲେବୀୟମାନେ ଜେରୁସାଲାମକୁ ସ୍ୱେଚ୍ଛାରେ ଯିବାକୁ ମନ କରନ୍ତି ସେମାନେ ତୁମ୍ଭ ସଙ୍ଗେ ଯାଆନ୍ତୁ। ଅର୍ତ୍ତକ୍ଷସ୍ତ ରାଜା ଏକ କ୍ଷମତାପତ୍ର ପ୍ରସ୍ତୁତ କଲେ, ଯାହାକି ଏଜ୍ରା ଓ ତାହାଙ୍କର ଅନୁସରଣକାରୀମାନଙ୍କୁ ସେମାନଙ୍କର ପ୍ରତିଜ୍ଞାତ ଦେଶକୁ ଫେରିଯିବା ନିମନ୍ତେ ଅନୁମତି ଦେଇଥିଲା ଓ ସହାୟକ ହୋଇଥିଲା। ଏହା ସେମାନଙ୍କ ନିମନ୍ତେ ଏକ ଆଦେଶ ନଥିଲା, ମାତ୍ର ଏହା ସେମାନଙ୍କର ଇଚ୍ଛା ଅନୁଯାୟୀ ଓ ଈଶ୍ୱରଙ୍କ ଚାଳନା ଅନୁଯାୟୀ ସେମାନଙ୍କର ରାଜ୍ୟକୁ ଫେରିଯିବା ନିମନ୍ତେ ଅନୁମତି ଥିଲା। 14-16 ପଦ ମଧ୍ୟରେ ଏହିପରି ଲେଖା ଅଛି, କାରଣ ତୁମ୍ଭ ହସ୍ତସ୍ଥିତ ତୁମ୍ଭ ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରମାଣେ ଜିହୁଦା ଓ ଜେରୁସାଲାମର ତତ୍ତ୍ୱାନୁସନ୍ଧାନ କରିବାକୁ ପୁଣି ଜେରୁସାଲାମରେ ଯାହାଙ୍କର ଆବାସ ଅଛି ଇସ୍ରାଏଲ୍ର ସେହି ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କ ମନ୍ତ୍ରୀଗଣର ସ୍ୱେଚ୍ଛାଦତ୍ତ ସୁନା ଓ ରୂପା ଆଉ ବାବିଲର ସମୁଦାୟ ପ୍ରଦେଶରେ ତୁମ୍ଭେ ଯେ ସମସ୍ତ ରୂପା ଓ ସୁନା ପାଇବ, ପୁଣି ଲୋକମାନେ ଓ ଯାଜକମାନେ ସେମାନଙ୍କ ପରମେଶ୍ୱରଙ୍କ ଜେରୁସାଲାମ ସ୍ଥିତ ଗୃହ ନିମନ୍ତେ ସ୍ୱେଚ୍ଛାପୂର୍ବକ ଯାହା ଦେବେ, ସେହିସବୁ ସ୍ୱେଚ୍ଛାଦତ୍ତ ଉପହାର ନେବା ନିମନ୍ତେ ତୁମ୍ଭେ ରାଜା ଓ ତାଙ୍କ ସପ୍ତ ମନ୍ତ୍ରୀ ଦ୍ୱାରା ପ୍ରେରିତ ହେଉଅଛ। ପ୍ରକୃତରେ ଏଜ୍ରାଙ୍କର ସେହି ବିଚାରାଳୟରେ ଏକ ସାକ୍ଷମର ଜୀବନ ଥିଲା, ଯେହେତୁ ରାଜା ଓ ତାଙ୍କର ପରାମର୍ଶଦାତାମାନେ ଇସ୍ରାଏଲର ପରମେଶ୍ୱରଙ୍କୁ ଏହି ସମସ୍ତ ଉପହାର ପ୍ରଦାନ କଲେ। ଏଜ୍ରା ବିଚାରକର୍ତ୍ତାମାନଙ୍କୁ ଓ ଶାସକମାନଙ୍କୁ ନିଯୁକ୍ତି ଦେବା ନିମନ୍ତେ କ୍ଷମତାପ୍ରାପ୍ତ ହୋଇଥିଲେ। ସେମାନେ ଏହି ସମସ୍ତ ଧନସମ୍ପଦ ପ୍ରାପ୍ତ ହେଲେ ଓ ଏଜ୍ରାଙ୍କୁ ରାଜାଙ୍କର କ୍ଷମତାପତ୍ର ପ୍ରଦାନ କରାଗଲା ଓ ସେମାନଙ୍କର ପ୍ରତ୍ୟାବର୍ତ୍ତନ ନିମନ୍ତେ ସମସ୍ତ ବିଷୟ ପ୍ରସ୍ତୁତ କରାଗଲା। ସେହି କ୍ଷମତାପତ୍ର ଈଶ୍ୱରଙ୍କ ପ୍ରତି ଏକ ଚମତ୍କାର ସମ୍ମାନ ପ୍ରଦର୍ଶିତ କରାଏ। ଆଉ ଲକ୍ଷ୍ୟ କରନ୍ତୁ ଏହା କିପରି ସମାପ୍ତ ହୁଏ, 26 ପଦରେ ଲେଖା ଅଛି, ଆଉ ଯେ କେହି ତୁମ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ରାଜବ୍ୟବସ୍ଥା ପାଳିବାକୁ ଅସମର୍ଥ ହେବ, ସେହି ଦୋଷ ପ୍ରାଣଦଣ୍ଡର କି ନିର୍ବାସନର କି ଅର୍ଥଦଣ୍ଡର କି କାରାଦଣ୍ଡର ଯୋଗ୍ୟ ହେଉ ପଛେ ଯତ୍ନପୂର୍ବକ ତାହାର ଶାସନ କରାଯିବ। ଏହି ନିୟମ ଯୁହୁଦୀମାନଙ୍କୁ ଲକ୍ଷ୍ୟ ରଖି ପ୍ରଣୟନ କରାଯାଇଥିଲା, ଯେପରି ସେମାନେ ସେହି ପ୍ରତିଜ୍ଞାତ ଦେଶରେ ପହଞ୍ଚିବା ପରେ ତାହା କାର୍ଯ୍ୟକାରୀ ହେବାକୁ ପାରେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯଦି ସେମାନେ ସେମାନଙ୍କର ଦେଶକୁ ଫେରିଯାଆନ୍ତି, ତାହେଲେ ସେମାନେ ଏହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବାକୁ ଅଛି, ଯେତେଦୂର ପର୍ଯ୍ୟନ୍ତ ଈଶ୍ୱରଙ୍କ ସହିତ ସେମାନଙ୍କର ସମ୍ପର୍କକୁ ବିଚାରରେ ଅଣାଯାଏ। 27-28 ପଦରେ ଲେଖା ଅଛି, ଯେଉଁ ସଦାପ୍ରଭୁ ଆମମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ଜେରୁସାଲାମସ୍ଥିତ ଗୃହ ଶୋଭାନ୍ୱିତ କରିବାକୁ ରାଜାର ଅନ୍ତଃକରଣରେ ଏରୂପ ପ୍ରବୃତ୍ତି ଦେଇଅଛନ୍ତି, ଆଉ ରାଜାର ଓ ତାହାର ମନ୍ତ୍ରୀଗଣର ଓ ରାଜାର ପରାକ୍ରାନ୍ତ ଅଧିପତି ସମସ୍ତଙ୍କ ସାକ୍ଷାତରେ ମୋ ପ୍ରତି ଦୟା ପ୍ରକାଶ କରିଅଛନ୍ତି, ସେ ଧନ୍ୟ ହୁଅନ୍ତୁ। ଏ ରୂପେ ମୋ ପ୍ରତି ସଦାପ୍ରଭୁ ମୋ ପରମେଶ୍ୱରଙ୍କ ହସ୍ତରେ ସହାୟତା ପ୍ରମାଣେ ମୁଁ ସବଳ ହେଲି ଓ ମୋ ସଙ୍ଗେ ଯାତ୍ରା କରିବାକୁ ଇସ୍ରାଏଲ ମଧ୍ୟରୁ ପ୍ରଧାନ ଲୋକଙ୍କୁ ଏକତ୍ର କଲି। ଦେଖନ୍ତୁ, ସେହି ମନ୍ଦିର କେବଳ ପୁନର୍ନିର୍ମିତ ହେବାକୁ ନଥିଲା, ମାତ୍ର ତାହା ମଧ୍ୟ ଶୋଭାଯୁକ୍ତ ହେବାକୁ ଥିଲା। ବାସ୍ତବରେ ଈଶ୍ୱରଙ୍କ ମନ୍ଦିର ଶୋଭାନ୍ୱିତ ହେବାକୁ ଅଛି। ଏହା ମଧ୍ୟ ବିଶ୍ୱାସୀମାନଙ୍କର ସକ୍ଷମତାକୁ ନେଇ ଶୋଭାଯୁକ୍ତ ହେବାକୁ ଅଛି, ଯେଉଁମାନେ କି ସେହି ମଣ୍ଡଳୀର ସଭ୍ୟ ବା ସଭ୍ୟା। ବାସ୍ତବରେ ଏଜ୍ରା ଅତି ସୁନ୍ଦର ଭାବେ ସେହି ଅବଶିଷ୍ଟ ଜିହୁଦୀମାନଙ୍କୁ ସେହି ପ୍ରତିଜ୍ଞାତ ଦେଶ ମଧ୍ୟକୁ କଢ଼ାଇ ଆଣିଥିଲେ। ଯଦିଓ ଏହା ପ୍ରଥମ ଦଳ ପରି ବହୁ ସଂଖ୍ୟକ ନଥିଲା, ମାତ୍ର ଅନେକ ନେତୃତ୍ୱ ସ୍ଥାନୀୟ ଲୋକ ଏହି ଦ୍ୱିତୀୟ ପ୍ରତ୍ୟାବର୍ତ୍ତନ ସମୟରେ ଏଜ୍ରାଙ୍କ ସହିତ ପ୍ରତିଜ୍ଞାତ ଦେଶକୁ ଫେରିଥିଲେ। ବର୍ତ୍ତମାନ ଆମେ ଆଠ ପର୍ବରେ ଏଜ୍ରାଙ୍କ ସହିତ ଆସିଥିବା ଲୋକମାନଙ୍କର ଏକ ତାଲିକା ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଆଉ ଲକ୍ଷ୍ୟ କରନ୍ତୁ, ଏଜ୍ରା ଏହି ଦଳରେ ଲେବୀୟମାନଙ୍କର ଫେରିବା ପ୍ରତି ବିଶେଷ ଦୃଷ୍ଟି ଦେଇଥିଲେ। ନଥିନୀୟମାନେ, ଯେଉଁମାନେ କି ଦାସସ୍ୱରୂପ ରହିଥିଲେ, ସେମାନେ ମଧ୍ୟ ସହିତରେ ଆସିଲେ। ଏହାପରେ ସେହି ସ୍ୱାଭାବିକ ମନୁଷ୍ୟ ଏଜ୍ରା କିପରି ଥିଲେ ତାହା ପ୍ରକାଶିତ ହୋଇଅଛି। ତେବେ ମୁଁ ସେହି ଲୋକମାନଙ୍କର ନାମଗୁଡ଼ିକ ବର୍ତ୍ତମାନ ପାଠ କରିବାକୁ ଯାଉନାହିଁ, ମାତ୍ର ଏଜ୍ରାଙ୍କ ଉପରେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ। ଆଠ ପର୍ବର ଏକୋଇଶ ପଦରେ ଏହିପରି ଲେଖା ଅଛି, ଏଉତାରେ ଆମ୍ଭମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ବାଳକ ବାଳିକା ଓ ସକଳ ସମ୍ପତ୍ତି ନିମନ୍ତେ ଏକ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ଆପଣମାନଙ୍କୁ ନମ୍ର କରିବା ପାଇଁ ଆମ୍ଭେ ଅହବା ନଦୀ ନିକଟରେ ଉପବାସର ଘୋଷଣା କଲୁ। ଅହବା ନଦୀ ନିକଟରେ ଏଜ୍ରା ଏକ ଉପବାସ ଓ ପ୍ରାର୍ଥନା ସଭାର ଘୋଷଣା କରନ୍ତି, କାରଣ ସେ ଈଶ୍ୱରଙ୍କର ଇଚ୍ଛା ଜାଣିବାକୁ ଚାହିଁଲେ। ବାସ୍ତବରେ ଉପବାସ ଓ ପ୍ରାର୍ଥନାରେ ଏକ ମୂଲ୍ୟ ରହିଅଛି। ଯଦି ଏହା ବାସ୍ତବ ଭାବରେ ଆନ୍ତରିକତା ଓ ବିଶ୍ୱାସର ସହିତ କରାଯାଏ, ବାଇଶ ଓ ତେଇଶ ପଦରେ ଏହିପରି ଲେଖା ଅଛି, କାରଣ ପଥ ମଧ୍ୟରେ ଶତ୍ରୁ ବିରୁଦ୍ଧରେ ଆମମାନଙ୍କର ସାହାଯ୍ୟ କରଣାର୍ଥେ ରାଜାଙ୍କୁ ଏକ ଦଳ ସୈନ୍ୟ ଓ ଅଶ୍ୱାରୂଢ଼ ମାଗିବାକୁ ଆମ୍ଭର ଲଜ୍ଜାବୋଧ ହେଲା, ଯେହେତୁ ଯେଉଁମାନେ ଆମମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରନ୍ତି ସେ ସମସ୍ତଙ୍କର ମଙ୍ଗଳ ନିମନ୍ତେ ସେମାନଙ୍କ ପ୍ରତି ତାହାଙ୍କ ହସ୍ତର ସହାୟତା ଅଛି, ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ୟାଗ କରନ୍ତି ସେ ସମସ୍ତଙ୍କ ପ୍ରତିକୂଳରେ ତାହାଙ୍କର ପରାକ୍ରମ ଓ କୋପ ଅଛି। ଏହି କଥା ଆମ୍ଭେମାନେ ରାଜାଙ୍କୁ କହିଥିଲୁ, ଯେହେତୁ ଆମ୍ଭେମାନେ ଉପବାସ କଲୁ ଓ ତହିଁ ନିମନ୍ତେ ଆମମାନଙ୍କ ପରମେଶ୍ୱରଙ୍କ ନିକଟରେ ବିନତି କଲୁ, ତାହେଲେ ସେ ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହେଲେ। ଏଥିରୁ ଏଜ୍ରାଙ୍କର ପରମେଶ୍ୱରଙ୍କ ଉପରେ ନିର୍ଭରତାର ବିଷୟ ପ୍ରକାଶିତ ହୁଏ। ସେ ଚାହିଁଥିଲେ ରାଜାଙ୍କଠାରେ ମଧ୍ୟ ସାହାଯ୍ୟ ଆଶା କରିପାରିଥାନ୍ତେ ଓ ରାଜା ମଧ୍ୟ ତାଙ୍କୁ ସାହାଯ୍ୟ କରିଥାନ୍ତେ, କିନ୍ତୁ ସେ ଜାଣିଥିଲେ ସେହି ଯାତ୍ରା କେତେ କଷ୍ଟକର, ସେମାନଙ୍କୁ ଅନେକ ଶତ୍ରୁ ତଥା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ, ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ, ମାତ୍ର ସେ ଈଶ୍ୱରଙ୍କ ଉପରୁ ତାହାଙ୍କର ନିର୍ଭରତା ହରାଇ ନଥିଲେ। ସେ ରାଜାଙ୍କର ସାହାଯ୍ୟ ଲୋଡ଼ି ନଥିଲେ, ମାତ୍ର ଈଶ୍ୱରଙ୍କର ସାହାଯ୍ୟ ଲୋଡ଼ିଥିଲେ। ସେ ସେହି ରାଜାଙ୍କ ନିକଟରେ ନିଜର ସାକ୍ଷ୍ୟ ଓ ଈଶ୍ୱରଙ୍କ ଗୌରବ ରକ୍ଷା କରିବାକୁ ଚାହିଁଥିଲେ। ତେଣୁ ଏଠାରେ ଆମେ ଦେଖୁଛୁ ଯେ ସେମାନେ ଉପବାସ ଓ ପ୍ରାର୍ଥନା କରୁଅଛନ୍ତି ଈଶ୍ୱରଙ୍କର ଇଚ୍ଛା ଜାଣିବା ପାଇଁ ଓ ତାଙ୍କଠାରୁ ସାହାଯ୍ୟ ପାଇବା ପାଇଁ, କାରଣ ପବିତ୍ର ବାଇବଲ କହେ, ମନୁଷ୍ୟଠାରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ଏଜ୍ରା ତାହାଙ୍କ ଜୀବନରେ ଏକ ଉତ୍ତମ ବିଷୟ ବାଛି ନେଇଥିଲେ, ଆଉ ତାହା ହେଉଛି ସବୁ ଅବସ୍ଥାରେ ଓ ପରିସ୍ଥିତିରେ ଈଶ୍ୱରଙ୍କ ଉପରେ ନିର୍ଭର ଦେବା। ଅନେକ ସମୟରେ ଆମେ ମଧ୍ୟ ଈଶ୍ୱରଙ୍କ ଉପରେ ଆମର ଦୃଢ଼ ବିଶ୍ୱାସ ଓ ନିର୍ଭରତା ଅଛି ବୋଲି କହୁ, ମାତ୍ର ଯଦି ସେପରି କିଛି ସମସ୍ୟା ବା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ, ସେତେବେଳେ ଆମେ ଈଶ୍ୱରଙ୍କଠାରେ ବିଶ୍ୱାସରେ ସ୍ଥିର ରହିବା ପରିବର୍ତ୍ତେ ମନୁଷ୍ୟ ଉପରେ ନିର୍ଭର କରୁ। ମାତ୍ର ଏଜ୍ରା ବାସ୍ତବରେ ତାହାଙ୍କର ଭରସାକୁ କାର୍ଯ୍ୟକାରୀ କରାଇଥିଲେ। ଆଠ ପର୍ବର ଏକତିରିଶରୁ ଛତିଶ ପଦ ମଧ୍ୟରେ ଆମେ ଦେଖୁଛୁ ଯେ ଉପବାସ ଓ ପ୍ରାର୍ଥନାର ଫଳ, ସେମାନଙ୍କୁ ଅତି ଆଶ୍ଚର୍ଯ୍ୟ ଭାବରେ ଈଶ୍ୱର ସାହାଯ୍ୟ କଲେ ଓ କଢ଼ାଇ ନେଲେ। ସେମାନେ ଅନେକ ଧନରତ୍ନ ନେଇ ଫେରିଯାଇଥିଲେ, ମାତ୍ର ସେମାନଙ୍କର କୌଣସି କ୍ଷତି ହୋଇନଥିଲା, ଯେହେତୁ ଈଶ୍ୱର ସେମାନଙ୍କର ସହବର୍ତ୍ତୀ ହେଲେ। ସେମାନେ ନିରାପଦରେ ଯାଇ ଜେରୁସାଲେମରେ ପହଞ୍ଚିଲେ ଓ ସେଠାରେ ତିନିଦିନ ବିଶ୍ରାମ କରି ସେହି ସମସ୍ତ ସଂଗୃହୀତ ଧନ ଓ ରାଜା ଦେଇଥିବା ଧନରତ୍ନ ସମସ୍ତ ସଦାପ୍ରଭୁଙ୍କ ଗୃହକୁ ଆଣିଲେ। ଏଠାରେ ପୁନର୍ବାର ଆମେ ବାରଟି ଛାଗ ବା ଛେଳି ବିଷୟ ନେଇ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରୁଅଛୁ, ଯାହାକି ପାପାର୍ଥକ ବଳି ନିମନ୍ତେ ଉତ୍ସର୍ଗ କରାଯାଉଥିଲା। ଏହି ବାରଟି ଛାଗ ସମଗ୍ର ଇସ୍ରାଏଲର ବାରଟି ଗୋଷ୍ଠୀକୁ ଉପସ୍ଥାପିତ କରେ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ ଯେ ଜିହୁଦୀମାନେ ଜେରୁସାଲମକୁ ଫେରିଯାଇ ସେମାନଙ୍କର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କରିବା ସଙ୍ଗେ ସଙ୍ଗେ ମନ୍ଦିରରେ ତାହାଙ୍କର ଉପାସନା କରିବା ନିମନ୍ତେ ପୁନର୍ବାର ସୁଯୋଗ ପାଇଲେ ଓ ସେମାନଙ୍କ ଦେଶରେ ବସବାସ କରିବା ନିମନ୍ତେ ସୁଯୋଗ ପାଇଲେ। ହଁ, ଈଶ୍ୱରଙ୍କ ଆଶୀର୍ବାଦ ଅନୁଗ୍ରହ ସେମାନଙ୍କୁ ଏହି ସୁଯୋଗ ଓ ସହଭାଗିତାର ଅଧିକାରୀ କରାଇଲା। ଆଜି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ତାଙ୍କର ଆଶ୍ରିତମାନଙ୍କ ପ୍ରତି ରହିଅଛି। ଆଜି ଯଦି ଆମେ ଈଶ୍ୱରଙ୍କ ଆଶୀର୍ବାଦ ତଥା ଅନୁଗ୍ରହର ଅଧିକାରୀ ହେବାକୁ ଚାହୁଁ, ତାହେଲେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ସ୍ଥାପନ କରି ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ତାହାଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা, এই কার্যক্রম শুনিথিবারু আপনকু অশেষ ধন্যবাদ। এই কার্যক্রম আপনকু কিপরি লাগিলা ও কেউ বিষয়টি আপনক হৃদয়কু অধিক স্পর্শ করেছি তাহা লেখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকু জানান্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, odia.ttb@radio882.com। তেবে আজি পাই এইখানে রাখুছু, নমস্কার।
Thank you.